ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆଜି ଓଡ଼ିଶା ଗସ୍ତଥି ଆସୁଛନ୍। ଏ ଅବସରରେ ଉପରାଷ୍ଟ୍ରପତି ଭୁବନେଶ୍ୱର ଓଡ଼ିଶା କୃଷି ଆଉ ବୈଷୟିକ ବିଶ୍ୱବିଦ୍ୟାଳୟ ଓୟୁଇଟିନ ହେବାର୍କେ ଥିବା ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମଟି ଯୋଗ ଦେଇକରି ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର ଶୁଭାରମ୍ଭ କରିବେ। ଇତାର ସହିତ ଗଭୀର ସମୁଦ୍ରନୁ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ଲାଗି ମଛୁଆରାମାନଙ୍କୁ ପ୍ରାଧିକରଣ ପତ୍ର ବାଣ୍ଟବେ। ଆଜିର କାର୍ଯ୍ୟକ୍ରମଟି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ମତ୍ସ୍ୟ ଆଉ ପ୍ରାଣୀ ସମ୍ପଦ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ମନ୍ତ୍ରୀ, ସାଂସଦ ଆଉ ବିଧାୟକମାନେ ଉପସ୍ଥିତ ରହିବେ। ହୀରାକୁଦ ଜଲଭଣ୍ଡାରନୁ ଆଜି ସକାଳର 11 ବଜେ ଏ ବଛରର ପହିଲା ବୟଡ଼ ପାଣି ଛଡ଼ାଯିବା। ଏଥିଲାଗି 12 ଜିଲ୍ଲାପାଳମାନଙ୍କୁ ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ତରଫୁ ସତର୍କ ସୂଚନା ଜାରି କରାଯାଇଛି। ଗେଟ୍ ଖୋଲବାର ବେଲ୍କେ ମହାନଦୀ ଭିତରକେ ଯେନ୍ତା କେହି ନାଇଁ ଯିବେ ସେଥିଲାଗି ସତର୍କ କରାଯାଇଛି। ସୁରକ୍ଷାକେ ନଜରଥି ରଖିକରି ମୁଖ୍ୟ ବନ୍ଧ ଆଉ ତାର ପାଖାପାଖି ଇଲାକାକେ ଜିଲ୍ଲା ପ୍ରଶାସନ ତରଫୁ ନୋ ଫ୍ଲାଇଂ ଜୋନ୍ ଭାବେ ଘୋଷଣା କରାଯାଇଛି। ଆଜି ସକାଳର 6 ବଜେ ଜଲଭଣ୍ଡାରର ଜଳସ୍ତର 14.65 ଫୁଟ ଥି ପହଞ୍ଚିଛି। ଏ ସମୟଥି ଜଲଭଣ୍ଡାରକେ ଫି ସେକେଣ୍ଡ ଥି 164,009 ଘନଫୁଟ ପାଣି ଆସୁଛି। ରାଜ୍ୟ ପ୍ରାଥମିକ ଶିକ୍ଷା ବିକାଶ ଲାଗି ସରକାରଙ୍କ ଫ୍ଲାଗ୍ସିପ୍ କାର୍ଯ୍ୟକ୍ରମ ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପର ଗୋଟିଏ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଗଲାକାଲି ଭୁବନେଶ୍ୱରର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ହୋଇଯାଇଛି। ଚଳିତ ଆର୍ଥିକ ବର୍ଷରେ ଏହି ପ୍ରକଳ୍ପ ଲାଗି ସରକାର ପାଖାପାଖି 2200 କୋଟିରୁ ଅଧିକ ଟଙ୍କାର ବ୍ୟବସ୍ଥା କରିଛନ୍ତି। ରାଜ୍ୟ ମୋଟ 7,000 ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନା କରାଯିବାର ଲକ୍ଷ୍ୟ ରଖାଯାଇଛି। ପହିଲା କ୍ଷେପେ ଆଇବା ବଛର ମାର୍ଚ୍ଚ ମାସ ତକ 2200 ବିଦ୍ୟାଳୟ ତିଆରି କାମ ଶେଷ କରିବାରକେ ମୁଖ୍ୟମନ୍ତ୍ରୀ ସମୟ ଧାରିଜ କରିଛନ୍ତି। ରାଜ୍ୟ ସରକାର ଜ୍ଞାନୋଦୟ ଶିକ୍ଷାନୁ ସମୃଦ୍ଧି ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାଟି କେଜିନୁ ପିଜି ତକ ଛାତ୍ରଛାତ୍ରୀମାନଙ୍କୁ ମାହାଲିଆ ପାଠ ପଢ଼ବାର ସୁଯୋଗ ମିଳିବା। 2026-27 ଶିକ୍ଷାବର୍ଷରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଭିନ୍ ଭିନ୍ ଶିକ୍ଷାନୁଷ୍ଠାନମାନଙ୍କେ ପାଠ ପଢ଼ବାର ଲାଗି ଆବେଦନ କରୁଥିବା ଛାତ୍ରଛାତ୍ରୀମାନଙ୍କନୁ ଆଡ୍ମିସନ୍ ଫିସ୍ ନାଇଁ ନେବାରକେ କୁହାଯାଇଛି। ଏ ବାବଦରେ ରାଜ୍ୟ ସରକାରଙ୍କ ତରଫୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଆଉ ମାଧ୍ୟମିକ ଶିକ୍ଷା ବିଭାଗର ନିର୍ଦ୍ଦେଶକଙ୍କୁ ଚିଠି କରାଯାଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନରେ ଥିବା ବିଭାଗର ସମ୍ମିଳନୀ କକ୍ଷନ ନର୍ସିଂ କଲେଜ ସ୍ଥାପନା ଆଉ ଜନସ୍ୱାସ୍ଥ୍ୟ ବାବଦ ଗୋଟିଏ ଜରୁରୀ ବୈଠକ ହୋଇଯାଇଛି। ରାଜ୍ୟ ଉଚ୍ଚା ଦର୍ଜା ନର୍ସିଂ ଶିକ୍ଷାକେ ସୁନିଶ୍ଚିତ କରିବା ଲାଗି ସବୁ ଅନୁଷ୍ଠାନ ଧାରିଜ ହୋଇଥିବା ମାନଦଣ୍ଡକେ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଏ ମାସର ଶେଷ ତକ ସବୁ ବେସରକାରୀ ନର୍ସିଂ କଲେଜର ନିରପେକ୍ଷ ଯାଞ୍ଚ କରିକି ଡିଏମ୍ଇଟିଙ୍କ ପାଶେ ରିପୋର୍ଟ ଦାଖଲ କରିବାରକେ ସବୁ ଜିଲ୍ଲାପାଳମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ବିକାଶକେ ତୁର୍ତ୍ତି କରିବାର ଲାଗି ରାସ୍ତା, ଘର ଆଉ ସେତୁ ତିଆରି କାମକେ ଧାରି ସମୟ ଭିତରେ ପୂରା କରିବାର ଲାଗି ଆଇନ, ପୂର୍ତ୍ତ ଆଉ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଜୋର ଦେଇଛନ୍। ଭୁବନେଶ୍ୱର ଲୋକସେବା ଭବନଠାରେ ହୋଇଥିବା ସମୀକ୍ଷା ବୈଠକଟି ଅଧ୍ୟକ୍ଷତା କରିକି ମନ୍ତ୍ରୀ କହିଛନ୍, ଜମି ଅଧିଗ୍ରହଣ, ଜଙ୍ଗଲ ଅନୁମୋଦନ ଆଉ ୟୁଟିଲିଟି ସିଫ୍ଟିଂ ବାକି ସମସ୍ୟାର ସମାଧାନ ଲାଗି ଭିନ୍ ଭିନ୍ ବିଭାଗ ଭିତରେ ତାଲମେଲ ବହୁତ ଜରୁରୀ। ମୁଖ୍ୟ ଯନ୍ତ୍ରୀ ଆଉ ଅଧିକ୍ଷଣ ଯନ୍ତ୍ରୀମାନେ କ୍ଷେତ୍ର ପରିଦର୍ଶନ ସହିତ ଫି ମାସେ ଅଗ୍ରଗତି ସମୀକ୍ଷା ବୈଠକ କରିବାରକେ ସେ ନିର୍ଦ୍ଦେଶ ଦେଇଛନ୍। ରାଜ୍ୟ ସଡ଼କ ଦୁର୍ଘଟଣାକେ କମ୍ କରିକି ସୁରକ୍ଷିତ ଯାତ୍ରାକେ ସୁନିଶ୍ଚିତ କରିବାର ଉଦ୍ଦେଶ୍ୟଟି ଆଇବା ଦିନେ ଦୁଇଦିନିଆ କର୍ମଶାଳାର ଆୟୋଜନ କରାଯିବ। ଏଥିଲାଗି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ପହିଲା କ୍ଷେପ ପ୍ରସ୍ତୁତି ବୈଠକ ଗଲାକାଲି ହୋଇଯାଇଛି। ଭିନ୍ ଭିନ୍ କାରଣରୁ ଦୁର୍ଘଟଣା ହେଉଥିବାର ବାବଦେ ବୈଠକଟି ଆଲୋଚନା କରାଯାଇଥିଲା। ଦୁର୍ଘଟଣା ହେଉଥିବା ଇଲାକାକେ ବ୍ଲାକ୍ସ୍ପଟ୍ ଚିହ୍ନଟ କରିକି ତାର ସଠିକ୍ ପରିଚାଳନା, ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରିକି ଦୁର୍ଘଟଣାମୁକ୍ତ ରାସ୍ତା ତିଆରି ଆଉ ଜାତୀୟ ରୋଡ୍ କଂଗ୍ରେସ ମାର୍ଗଦର୍ଶିକା ଅନୁସାରେ ପାଚଲା ରାସ୍ତା ତିଆରି ଉପରେ ମନ୍ତ୍ରୀ ଜୋର ଦେଇଥିଲେ। ବିକଶିତ ଓଡ଼ିଶା ଭିଜନ 2036-2047 ଅଗ୍ରଗତି ବାବଦେ ମୁଖ୍ୟ ଶାସନ ସଚିବ ଅନୁଗର୍ଗ ଅଧ୍ୟକ୍ଷତାରେ ଗଲାକାଲି ଭୁବନେଶ୍ୱର ଲୋକସେବା ଭବନର ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ବୈଠକଟି ଦ କନ୍ଭର୍ଜେନ୍ସ ଫାଉଣ୍ଡେସନ, ଟିସିଏଫ୍ ଆଉ ଇତର ସହଯୋଗୀ ସଂସ୍ଥାମାନଙ୍କ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ରାଜ୍ୟ ସରକାର ଆଉ ଟିସିଏଫ୍ ଭିତରେ 2025 ଫେବୃଆରୀ ମାସେ ଗୋଟିଏ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଏହି ବୁଝାମଣାପତ୍ର ଜରିଆ ରାଜ୍ୟ ହେଉଥିବା କାର୍ଯ୍ୟକ୍ରମର ଅଗ୍ରଗତି ଆଉ ଭବିଷ୍ୟତ ସହଯୋଗର କ୍ଷେତ୍ରମାନଙ୍କ ସମୀକ୍ଷା କରାଯାଇଛି। କେନ୍ଦ୍ର ଜନଜାତି ମନ୍ତ୍ରଣାଳୟ ଆଉ ରାଜ୍ୟ ସରକାରଙ୍କ ତରଫୁ ହୋଇଥିବା ଜନଜାତି ଗବେଷଣା ପ୍ରତିଷ୍ଠାନ ଟିଆର୍ଆଇର ସଶକ୍ତିକରଣ ଉପରେ ଦୁଇଦିନିଆ ଜାତୀୟ କର୍ମଶାଳା ଗଲାକାଲି ଉଦ୍ଯାପିତ ହୋଇଯାଇଛି। ଏ ଅବସରରେ ଭୁବନେଶ୍ୱର ଘୋଷଣାନାମାକେ ଗ୍ରହଣ କରାଯାଇଛି, ଯେନ୍ଟା ବିକଶିତ ଭାରତ 2047 ଲକ୍ଷ୍ୟ ହାସଲ କରିବା ଲାଗି ଜନଜାତି ଗବେଷଣା, ନବସୃଜନ ଓ ପ୍ରମାଣଭିତ୍ତିକ ନୀତି ନିର୍ଦ୍ଧାରଣକେ ବରକସ କରିବା ଦିଗେ ଗୋଟିଏ ଜରୁରୀ ପଦକ୍ଷେପ ହେବା। କ୍ଷେପଣାସ୍ତ୍ର ପିନାକର ଉଡ଼ାନ ପରୀକ୍ଷଣ ସଫଲ ହୋଇଛି। ପ୍ରତିରକ୍ଷା ଗବେଷଣା ଆଉ ବିକାଶ ସଂଗଠନ ଡିଆର୍ଡିଓ ତରଫୁ ଚାନ୍ଦିପୁର ଆଇଟିଆର୍ନୁ ଗଲାକାଲି ଏହି ପରୀକ୍ଷଣ କରାଯାଇଛି। କ୍ଷେପଣାସ୍ତ୍ର ଦୂରଗାମୀ ଲକ୍ଷ୍ୟବାଦୀ ରକେଟ୍ ଆଏ। ପାଣିପାଗ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଜି ରାଜ୍ୟର ଗୋଟିଏ କି ଦୁଇଟା ଜାଗାନ ହାଲ୍କାନୁ ମଧ୍ୟମ ଧରଣର ବର୍ଷା ସହିତ ଚଡ଼କ ମାରିପାରେ। ସୁନ୍ଦରଗଡ଼, ଅନୁଗୁଳ, କେନ୍ଦୁଝର ଆଉ ମୟୂରଭଞ୍ଜ କେତେଟା ଜାଗାନ ବିଜୁଳି ମାରିକରି ଧୋକା ଗଡ଼ି ହେବାର ସମ୍ଭାବନା ନେଇକରି ସତର୍କ ସୂଚନା ଜାରି କରାଯାଇଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।